ଜୟ ଜଗନ୍ନାଥ ବନ୍ଧୁଗଣ, ମୁଁ ମଧୁମିତା ଆପଣମାନଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଉଛି। ଷୋଡ଼ଶ ଦିବାତ୍ମକ ଏହି ପୂଜାରେ ସମସ୍ତେ ଶକ୍ତି ସ୍ୱରୂପ ମା' ଦୁର୍ଗାଙ୍କର ଆବାହନରେ ବ୍ୟସ୍ତ। ଆଉ ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ମୋର କ୍ଷୁଦ୍ର ଗଳ୍ପ ଦେବୀ ସନ୍ଧାନ। ପୁରୀ ପଡ଼ିଗଲା ଗାଁ ସାରାରେ, ଯେତେବେଳେ ପଣ୍ଡିତେ ସକାଳୁ ସକାଳୁ ପାଗଳ ପ୍ରାୟ ପାଟି କରି ଗାଁରେ ବୁଲିଲେ ଆଉ କହି ଉଠିଲେ, ଦେବୀ କାହିଁ, ଦେବୀ କାହିଁ। ଆଉ ତାପରେ ଗାଁ ବରଗଛ ମୂଳେ ଚାନ୍ଦିନୀ ଉପରେ ମୁଣ୍ଡକୁ ଧରି ଥକା ମାରି ବସି ପଡ଼ିଲେ। ତାଙ୍କ ଚାରିଆଡ଼େ ସବୁ ଲୋକେ ଘେରିଗଲେ ଆଉ ସମସ୍ତେ କେବଳ ସେହି ବିଷୟରେ ହିଁ କଥା ହେବାକୁ ଲାଗିଲେ। ଜଣେ କହିଲେ, ଏ ଦେବୀ କିଏ? ବୋଧେ ପଣ୍ଡିତେ ପାଳିଥିବା ଗାଈ ହେଇଥିବ। ଆରେ ନାଇଁ ମ, ଦେବୀ ତାଙ୍କ ଛେଳି ହେଇଥିବ ବୋଧେ। ଆରେ କୁକୁଡ଼ା ବି ହେଇଥାଏ ପରେ ନା? ହଁ ନା ନା, ତାଙ୍କ ଝିଅ ବୋଧେ ହେଇଥିବ। ଆରେ କିଏ ତାଙ୍କ ସ୍ତ୍ରୀ ହେଇଥିବେ ମ? ନାଇଁ, ତାଙ୍କ ଘରେ କାମ କରୁଥିବା ଗୋପାଳଣୀ ବି ହେଇପାରେ। ମୋତେ କିନ୍ତୁ ଲାଗୁଛି ତାଙ୍କ ଭଉଣୀ ହେଇଥିବ। ଆରେ ନିଜ ମାଙ୍କୁ ମଧ୍ୟ ଦେବୀ କହୁଥିବେ ବୋଧେ। ଆଉ କିଏ ସମ୍ପର୍କୀୟ ନ ହବ କଣ ପାଇଁ? ପଡ଼ୋଶୀ ଘରରେ ବି କିଏ ଥାଇପାରେ, ତାଙ୍କ ବାନ୍ଧବୀ ହୋଇଥାଇପାରେ। ଏମିତି ସମସ୍ତେ କଥା ହଉ ହଉ ଜଣେ ହଠାତ୍ ପଚାରି ଦେଲେ, ହୟ ପଣ୍ଡିତେ, ଏ ଦେବୀ କିଏ ଆଉ ଇଏ କୁଆଡ଼େ ଗଲା ଟିକେ କହିଲ, ଆମେ ସମସ୍ତେ ତାଙ୍କୁ କେଉଁଠି ଖୋଜି ପାଇବା? ଲୋକମାନଙ୍କ କଥା ଶୁଣି ଶୁଣି ସେତେବେଳକୁ ପଣ୍ଡିତେ ମୁହଁକୁ ଉଠେଇ ଆ କରି ବସି ରହିଥାନ୍ତି। ଟିକେ ଛେପ ଢୁକି ସେ କହିଲେ, ହେ ଭଗବାନ, ମୁଁ ମନ୍ଦିର ଭିତର ମୂର୍ତ୍ତିରେ ଦେବୀଙ୍କର ସତ୍ତା ନ ପାଇ ତାକୁ ଖୋଜି ବୁଲୁଥିଲି, ହେଲେ ସିଏ ଯେ ଏତେ ରୂପରେ ଚାରିଆଡ଼େ ବ୍ୟାପିକି ରହିଛି, ଆଉ ମୁଁ ମୂର୍ଖ ମୂର୍ତ୍ତି ଭିତରେ ତାକୁ ଖୋଜି ହେଲେ ସେ ମୋତେ କେମିତି ବା ମିଳନ୍ତା। ସତରେ ବନ୍ଧୁଗଣ, ଏଇ ଛୋଟିଆ ଗଳ୍ପଟି କହିଲେ ଯେ କେମିତି ମା ଶକ୍ତି, ମା ଦେବୀ, ମା ଦୁର୍ଗା ଚତୁର୍ଦ୍ଦିଗରେ ବ୍ୟାପ୍ତ, ତାଙ୍କୁ କ'ଣ କେଉଁ ମୂର୍ତ୍ତିରେ କି କେଉଁ ସ୍ୱରୂପରେ ବାନ୍ଧି ହୋଇ ରଖାଯାଇପାରେ। ଆସନ୍ତୁ ଆମେ ଚତୁର୍ଦ୍ଦିଗରେ ବ୍ୟାପ୍ତ ରହିଥିବା ସେଇ ଦୈବ୍ୟ ସତ୍ତାଙ୍କର ଆରାଧନାରେ ନିଜକୁ ନିମଗ୍ନ କରିଦେବା। ଧନ୍ୟବାଦ। ଜୟ ଜଗନ୍ନାଥ।